ଆରେ ଭାଇ ରାହୁଲ କଣ ଦୁଃଖ କହିଲୁ ତୁ ବୁଝିଲୁ?
ଆରେ ଭାଇ ସିଧୁ କଣ ହେଇଛି କହିଲେ ତ ଜାଣିବି।
ଆରେ ଶୁଣ, ଆରେ ଭାଇ ଶୁଣ, ଆମ ଦୁର୍ଗାଣ୍ଡ ବସ୍ତିରେ ବାଇକ ନେଇ ଯୋଉ ଅସୁବିଧା ହେଲାଣି କହିଲେ ନ ସାର?
କଣ ଭାଇ କହିଲେ ତ ଜାଣିବି ମୁଁ।
ହଉ ଶୁଣ, ଆମେ ସକାଳେ ନୀତି ଉଠଉ ବାଇକ ନା ଆଗେ ଲାଇନ ଲଗାଉ ଭାଇ ନା ହେ ଶୁଣ ସମୟ ବିତୀତ ଯାଏ ପେଟ କାଟି କାବନ ଯାଏ ଭାଇ ନା ହେ।
ଆରେ ଭାଇ ଏଟା ତ ସାହିର ବଡ ସମସ୍ୟା, କାହିଁ ସେଠାରେ କଣ ତମର ପାଇଖାନା ନାହିଁ?
ପାଇଖାନା କରିବାକୁ ଜାଗା ତ ନାହିଁ, କଣ କରିବି?
ଭାଇ ମତେ ଗୋଟେ କଥା କହିଲୁ, ତମ ଗୋଷ୍ଠୀ ଶୌଚାଳୟ ଥିବ, ସେଠାରେ ସରକାର କଣ ବନେଇ ନାହାନ୍ତି?
ପ୍ରଶାସନିକ ଦଳ ଆସିଲେ ସମସ୍ୟାର ସମାଧାନ କରି ପଳେଇ ଗଲେ ଭାଇ ନା ଯେତେ କହିଲେ କଣ ହବ, ଆମର ସମସ୍ୟାର ସମାଧାନ କେହି ବି କରିପାରୁନାହାନ୍ତି।
ଆରେ ଭାଇ ମୋ ପାଖରେ ଏହାର ଗୋଟେ ସମାଧାନ ଅଛି।
ତମେ କଣ କହିଲୁ କହିଲୁ ଏହାର କଣ ସମାଧାନ ହେଇପାରିବ?
ହଉ ଶୁଣ, ତମ ପ୍ରଶାସନ ନିକଟକୁ ଯିବ, ତମ ଆଡୁ ତାଙ୍କୁ ସମ୍ମାନ ଦେବ ଭାଇ ନା ହେ, ନିଜ ଅସୁବିଧା କହି ମନ ମହିବ ଭାଇ ନା ହେ। ନହେଲେ ବାଧ ନବ ଯେ ଆମ ସମସ୍ୟାର ସମାଧାନ ଯଦି ନ କରିବା ନିଜେ ବାଧ ନବ,
ଯଦି ସେ ନ ଶୁଣିବେ?
ବିନ୍ଦୁ ସିନ୍ଧୁ ଯେ ହୁଏ ଚାଉଳ ରୂପରା ଭାତ ଯେ ହୁଏ ଭାଇ ନା ହେ, ଟଙ୍କା ଯଦି ମୂଲ୍ୟ ଅଧିକ ଚାଲ ନିଜେ ନେବା ନିଜେ ନେତୃତ୍ୱ ଭାଇ ନା ହେ। ପାଇକ ମରାମତି କରିବା ସବୁଦିନ ତାକୁ ସଫା ରଖିବା ଭାଇ ନା ହେ, ବ୍ଲିଚିଙ୍ଗ ଫିନାଇଲ ବ୍ୟବହାର କରିବା ଭଲ କିନା ସେଠି ପାଣି ଢାଳିବା ଭାଇ ନା ହେ।
ଆରେ ଭାଇ ସବୁ ବୁଝିଲୁ ତ କଣ କଣ ସବୁ କରିବାକୁ ପଡିବ?
ହଁ ଭାଇ ସବୁ।